ଈଶ୍ୱରଙ୍କ ଦ୍ୱାରା ନିର୍ମିତ ପ୍ରଥମ ମନୁଷ୍ୟ ଆଦମ ଏବଂ ହବା ଈଶ୍ୱର ତିଆରି କରିଥିବା ବଗିଚାରେ ରହୁଥିଲେ, କିନ୍ତୁ ସର୍ପ ସମସ୍ତ ଭୂଚର ଜୀବମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଖଳ ଥିଲା। ସର୍ପ ଦିନେ ନାରୀକୁ କହିଲା, ଆଗୋ, ଏହା କ'ଣ ସତ ଯେ ଈଶ୍ୱର ତୁମ୍ଭକୁ ଏହି ବଗିଚାର କୌଣସି ଗଛର ଫଳ ଖାଇବାକୁ ମନା କରିଛନ୍ତି? ନାରୀ ସର୍ପକୁ କହିଲା, ନା ନା, ସେମିତି ନୁହେଁ, ଆମେ ସବୁ ଗଛର ଫଳ ଖାଇପାରିବୁ, କେବଳ ଏହି ମଝିରେ ଥିବା ଗୋଟିଏ ଗଛର ଫଳ ଖାଇବାକୁ ଏବଂ ଛୁଇଁବାକୁ ଈଶ୍ୱର ଆମକୁ ମନା କରିଛନ୍ତି, କାରଣ ଯେଉଁଦିନ ଆମେ ତାହା ଖାଇବୁ ସେହିଦିନ ଆମ୍ଭେ ମରିବୁ। ସର୍ପ କହିଲା, ନା ନା, ତୁମ୍ଭେ କେବେ ମରିବ ନାହିଁ, କିନ୍ତୁ ଈଶ୍ୱର ଜାଣନ୍ତି ଯେ ତୁମ୍ଭେ ଏହି ଗଛର ଫଳ ଖାଇଲେ ତାଙ୍କ ଭଳି ଭଲ ମନ୍ଦର ଜ୍ଞାନ ପାଇବ। ସେଥିରେ ନାରୀ ସର୍ପର କଥାରେ ପଡ଼ି ସେହି ଗଛର ଆଖିଦୃଶିଆ ଫଳକୁ ଦେଖି ସୁସ୍ୱାଦୁ ଏବଂ ଜ୍ଞାନ ଦେବାର ଶକ୍ତି ଅଛି ଭାବି ତଳି ଖାଇଲା ଏବଂ ନିଜର ସ୍ୱାମୀଙ୍କୁ ମଧ୍ୟ ଖାଇବାକୁ ଦେଲା। ଏହାପରେ ସେମାନଙ୍କର ଆଖି ଫିଟିଗଲା ଏବଂ ସେମାନେ ଉଲ୍ଲଙ୍ଗ ଅଛନ୍ତି ବୋଲି ଜାଣିପାରି ଡିମ୍ବିରି ଗଛର ପତ୍ରକୁ ସିଁ ପିନ୍ଧିଲେ। ଆଉ ସନ୍ଧ୍ୟା ସମୟରେ ଈଶ୍ୱର ଯେତେବେଳେ ସେମାନଙ୍କୁ ଦେଖିବାକୁ ବଗିଚାକୁ ଆସିଲେ, ସେତେବେଳେ ସେମାନେ ଈଶ୍ୱରଙ୍କୁ ଭୟ କରି ଗଛର ଓହାଡ଼ରେ ଲୁଚି ରହିଲେ। ତେଣୁ ଈଶ୍ୱର ଡାକିଲେ, ଆଦମ, ଆଦମ, ତୁମେ କେଉଁଠାରେ? ଆଦମ କହିଲା, ପ୍ରଭୁ, ତୁମ୍ଭର ସ୍ୱର ଶୁଣି ମୋର ଉଲ୍ଲଙ୍ଗତା ସକାଶେ ଭୟରେ ଏଠାରେ ଲୁଚିଛି। ଏହାପରେ ଈଶ୍ୱର କହିଲେ, ତୁମ୍ଭଙ୍କୁ ଯେଉଁ ଫଳ ଖାଇବାକୁ ଆମ୍ଭେ ମନା କରିଥିଲୁ ତାହା କ'ଣ ତୁମେ ଖାଇଅଛ? ଆଦମ କହିଲା, ତୁମ୍ଭେ ଯାହାକୁ ମୋର ସ୍ତ୍ରୀ ଭାବରେ ଦେଇଛ ସେ ଦେବାରୁ ମୁଁ ଖାଇଲି। ଈଶ୍ୱର ନାରୀକୁ କହିଲେ, ତୁମେ ଏମିତି କାହିଁକି କଲ? ନାରୀ କହିଲା, ସର୍ପ ମୋତେ ଭୁଲାଇଲା। ଏହାପରେ ଈଶ୍ୱର ସର୍ପକୁ କହିଲେ, ଏହି ଜଘନ୍ୟ କାର୍ଯ୍ୟ କରିଥିବା ହେତୁ ସମସ୍ତ ଜୀବଠାରୁ ତୁମ୍ଭେ ଅଧିକ ସାପଗ୍ରସ୍ତ ହେଲ। ଆଜିଠାରୁ ତୁମ୍ଭର ବଂଶ ଓ ନାରୀର ବଂଶ ମଧ୍ୟରେ ଶତ୍ରୁତା ହେବ। ତୁମ୍ଭେ ନାରୀର ବଂଶର ଗୋଇଠିକୁ ଆଘାତ କରିବ ଏବଂ ସେ ତୁମ୍ଭର ମୁଣ୍ଡକୁ ଚୂର୍ଣ୍ଣ କରିବ। ଈଶ୍ୱର ନାରୀକୁ କହିଲେ, ଆମ୍ଭେ ତୁମ୍ଭର ପ୍ରସବ ବେଦନା ଅତିରିକ୍ତ ବଢ଼ାଇବା ଏବଂ ତୁମ୍ଭର ସ୍ୱାମୀ ପ୍ରତି ତୁମ୍ଭର ଆକର୍ଷଣ ରହିବ ଓ ସେ ତୁମ୍ଭ ଉପରେ ଅଧିକାର କରିବ। ତାପରେ ଈଶ୍ୱର ଆଦମକୁ କହିଲେ, ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ମନା କରିଥିଲୁ ତୁମ୍ଭେ ନିଜ ସ୍ତ୍ରୀର କଥା ଶୁଣି ଖାଇଲ, ତେଣୁ ଆଜିଠାରୁ ଯାବଜ୍ଜୀବନ ତୁମ୍ଭ ସକାଶେ ଭୂମି ଶାପଗ୍ରସ୍ତ ହେଲା। ତୁମ୍ଭେ ପୁନର୍ବାର ମାଟିରେ ନ ମିଶିବା ପର୍ଯ୍ୟନ୍ତ ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନ ଅତିବାହିତ କରିବ। ଏହାପରେ ଈଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଏବଂ ହବାଙ୍କୁ ପିନ୍ଧେଇଲେ ଏବଂ ଈଶ୍ୱର ଚିନ୍ତା କଲେ ଯେ ଏବେ ତ ମନୁଷ୍ୟ ଆମ୍ଭର ଅବାଧ୍ୟ ହୋଇ ଭଲମନ୍ଦ ଜ୍ଞାନଦାୟକ ଗଛର ଫଳ ଖାଇଅଛି, ତେଣୁ ଆଉଥରେ ଯେପରି ସେ ଅନନ୍ତ ଜୀବନଦାୟକ ବୃକ୍ଷର ଫଳ ନ ଖାଏ ସେଥିପାଇଁ ଈଶ୍ୱର ସେହି ବଗିଚାରୁ ଆଦମ ଏବଂ ହବାଙ୍କୁ ବାହାର କରିଦେଲେ ଏବଂ ସେହି ଗଛର ସୁରକ୍ଷା ପାଇଁ ବଗିଚାର ଚାରିଆଡ଼େ ଦୂତମାନଙ୍କୁ ଓ ଘୂର୍ଣ୍ଣାୟମାନ ତେଜମୟ ଖଡ୍ଗ ସ୍ଥାପନ କଲେ।